ନମସ୍କାର, ଆମର ପଥ ପ୍ରଦର୍ଶିକା ଅନୁଷ୍ଠାନ ତରଫରୁ ଆପଣଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛୁ। ଏହି କାର୍ଯ୍ୟକ୍ରମ ନିୟମିତ ଶୁଣନ୍ତୁ ଓ ଅନନ୍ତ ଜୀବନର ଅଧିକାରୀ ହୁଅନ୍ତୁ। ଶୁଣାନ୍ତୁ, ଆଶୀର୍ବାଦର ଅଧିକାରୀ ହୁଅନ୍ତୁ।
ଯୀଶୁଙ୍କ ମଧୁର ବାକ୍ୟ ଚଲା ପଥେ ସାଜେ ଦୀପ ଆମରି ଚରଣ ପାଇଁ ଅଲିଭା ଆଲୋକ ଦେଇ ଜୀବନର ପ୍ରଦୀପ ଦେ
ପବିତ୍ର ବାଇବଲ କହେ, କାରଣ ପାପର ବେତନ ମୃତ୍ୟୁ, କିନ୍ତୁ ଈଶ୍ୱରଙ୍କ ଅନୁଗ୍ରହ ଦାନ ଆମ୍ଭମାନଙ୍କର ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଅନନ୍ତ ଜୀବନ ଅଟେ। ଆସନ୍ତୁ, ସେହି ମୃତ୍ୟୁର ଭୟରୁ ରକ୍ଷା ପାଇ ଅନନ୍ତ ଜୀବନର ଅଧିକାରୀ ହେବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
শ্রোতা বন্ধু, আজির এই শুভ অবসরে আমার উদ্ধারকর্তা প্রভু যীশুখ্রীষ্ট বহুমূল্য নামে শুভেচ্ছা জনাই আজির পথ প্রদর্শিকা কার্যক্রমে অংশ হওয়া নিমন্তে স্বাগত করে আপনা আপনার বহুমূল্য সময় দিয়ে আজির এই কার্যক্রম শুণবা নিমন্তে রেডিও পাখে অপেক্ষা করে বসি থাকার জাঁ আমি বিশেষ খুশি ও আপনার নিকটে ধন্যবাদী। প্রকৃতরে আপনার হৃদয়স্পর্শী সাক্ষ্য নিমন্তে তথা মতামত নিমন্তে বিশেষ ধন্যবাদ। প্রভু যীশু যে আপনার হৃদয়ের কথা কইছেন আর আপনার জীবনের এক বাস্তব পরিবর্তন আনি দিয়েছেন তাহা জানি আমি প্রভুঙ্ নামকে ধন্যবাদ দেউ। প্রকৃতরে যে প্রভু যীশুঙ্কর বিশ্বাস করতে তাঁকর বাক্যরে মনোযোগ করতে সেমানে তাঁকর বাস্তব পরিচয় পাঁতি, সেমানে কেবল পাপর উদ্ধার পাঁতি না, সেতিসহিত সেমানে সেমানকর সমস্ত সমস্যারু শারীরিক রোগব্যাধিরু মধ্য সুস্থতা পাঁতি, কারণ সে হি একমাত্র আমার সৃষ্টিকর্তা আউ সে হি একমাত্র আমার উদ্ধারকর্তা। তাহলে আসন্তু প্রভু আজ আমাকে এই যে সুন্দর সুযোগ দিয়েছেন এই সুযোগর সদ্ব্যবহার করে প্রভুঙ্কর বাক্য মধ্য দিয়ে আমি তাহার স্বর শুণবা নিমন্তে চেষ্টা করা, তাহলে এই কার্যক্রম শুণবা আমার জীবন পাই সার্থক হয়ে পার। আসন্তু তাহলে প্রভুঙ্কর বাক্য মধ্যে যা পূর্ব প্রার্থনার সহিত প্রভু বাক্যর নিকটবর্তী হওয়া, আসন্তু প্রার্থনা করা। পবিত্র প্রভু, তোমার ধন্যবাদ করুছ যে তুমি আমার জীবিত মানক মধ্যে নামস্থান দিয়েছ, তুমি আমার অভাব পূরণ করুছ, তুমি আমার আত্মিক জীবনে বর্ধিষ্ণু করাউছ, তোমার বাক্য রূপক আহার দিয়ে তুমি আমার আত্মিক জীবনে বলবান করুছ। কেবল সেত নুহে প্রভু, তুমি আমার তোমার বাক্য মধ্যে দিয়ে কথা কুথবার আমি তোমার ধন্যবাদ করুছ। প্রভু, আমি জাঁ তোমার সহায়তা বিনা, তোমার সাহায্য বিনা, তোমার শক্তি বিনা, তোমার বাক্য বিনা আমি কেবে এই জগত মধ্যে এক আদর্শ খ্রিস্টীয় জীবনযাপন করা নিমন্তে সমর্থ হয়ে পু না, কি তোমার বাস্তব পরিচয় পাই পু না। তেণুকরি পবিত্র প্রভু নিবেদন প্রার্থনা করুছ, প্রভু আমি যেতিক সময় ধরে তোমার বাক্য শুণবু বা অধ্যয়ন করবু সেতি নিমন্তে আমানকু ধীর স্থির চিত্ত দান কর এবং এক সরল বিশ্বাসের হৃদয় দিও। আমার মন মধ্যে সমস্ত প্রকার অবিশ্বাস, সন্দেহ ও চঞ্চলতা দূর করে এক সুস্থিরতা তুমি আমানকু দান কর, আমার জীবন মধ্যে দিয়ে তুমি গৌরবান্বিত হুও। যীশুঙ্ক নামে মাগুছু, আমেন। আসন্তু তাহলে বর্তমান আমার আলোচনা উপরক যা। তবে গত আলোচনার আমি পবিত্র বাইবল অধ্যয়ন করা নিয়ে সাতটি পদক্ষেপ মধ্যে চতুর্থ পদক্ষেপ বিষয় নিয়ে আলোচনা করেছিল, মাত্র আজ আমি অবশিষ্ট পদক্ষেপগুড়ি বিষয় নিয়ে আলোচনা করা, অর্থাৎ পঞ্চম, ষষ্ঠ ও সপ্তম পদক্ষেপ বিষয় নিয়ে আলোচনা করা। পঞ্চম পদক্ষেপ হচ্ছে পবিত্র ধর্মশাস্ত্র উপরে অন্যমানে কোন লেখিয়েছন্তি তাহা অধ্যয়ন করিবা। তেবে এই বিষয় উপরে আপনকর মতামত কোন তাহা মু কহিপারিবি নাহিঁ, মাত্র মু জানে যে এই বিষয় যেতিকি উপকারক সেতিকি ক্ষতিকারক, কারণ পবিত্র বাইবল উপরে বিভিন্ন ব্যাখ্যাকারীমানে বিভিন্ন প্রকার মতব্যক্ত করিয়েছন্তি। তেবে সমস্তঙ্কর যে মতামত ঠিক বা সমস্তে যে ঠিক ভাবে ব্যাখ্যা করিয়েছন্তি তাহা মু কহু নাহিঁ, কারণ এইপরি অনেক বাইবল সম্বন্ধীয় পুস্তকগুড়িক বজারে বিক্রি হেউছি যাহার সত্যতা বাইবলর সত্যতা উপরে আধারিত নুহে, মাত্র বাইবলর সত্যতা বিরুদ্ধে। আপনি যদি বাইবলকে ভালোভাবে অধ্যয়ন করে নথিবে তাহলে আপনি ସେହି ପୁସ୍ତକଗୁଡ଼ିକର ତ୍ରୁଟିକୁ ଧରିପାରିବେ ନାହିଁ। ତେଣୁ ଆପଣ ବାଇବଲ ସମ୍ବନ୍ଧୀୟ ଅନ୍ୟ ଯେକୌଣସି ବ୍ୟାଖ୍ୟାକାରୀମାନଙ୍କର ବା ଲେଖକମାନଙ୍କର ପୁସ୍ତକକୁ ବ୍ୟବହାର କରିପାରନ୍ତି, ମାତ୍ର ପ୍ରଥମେ ଆପଣଙ୍କୁ ଜାଣି ରଖିବାକୁ ହେବ ଯେ ସେହିସବୁ ଅନ୍ୟ ପୁସ୍ତକମାନଙ୍କରେ ଯେଉଁ ସମସ୍ତ ବିଷୟ ଲେଖାଯାଇଅଛି ବା ବ୍ୟାଖ୍ୟା କରାଯାଇଅଛି ତାହା ବାଇବଲରେ ଲିଖିତ ବାକ୍ୟ ଅନୁଯାୟୀ ଅଟେ କି ନାହିଁ। ତେବେ ସେ ଯାହା ହେଉନା କାହିଁକି, ମୋର ମତରେ ଯେଉଁ ପୁସ୍ତକଗୁଡ଼ିକ ବାଇବଲ ସମ୍ବନ୍ଧୀୟ ଓ ବାଇବଲର ସତ୍ୟତାକୁ ନିର୍ଭୁଲ ଭାବେ ଉପସ୍ଥାପିତ କରେ ଓ ଯେଉଁ ବ୍ୟାଖ୍ୟାକାରୀମାନେ ସଠିକ୍ ଭାବେ ବାଇବଲକୁ ବ୍ୟାଖ୍ୟା କରିଅଛନ୍ତି ସେମାନଙ୍କର ପୁସ୍ତକଗୁଡ଼ିକୁ ମଧ୍ୟ ଅଧ୍ୟୟନ କରିବା ନିତାନ୍ତ ଆବଶ୍ୟକ, ତାହେଲେ ଆମେ ଅନେକ କିଛି ନିଗୁଢ଼ ବିଷୟମାନ ମଧ୍ୟ ଜାଣିପାରିବା। ଅନେକ ସମୟରେ ଏହା ମଧ୍ୟ ଆମର ଚିନ୍ତାଧାରାକୁ ସତ୍ ମାର୍ଗରେ କଢ଼ାଇ ନେବା ସଙ୍ଗେ ସଙ୍ଗେ ମନ ମଧ୍ୟରେ ଅନେକ ନୂତନ ଚିନ୍ତାଧାରା ମଧ୍ୟ ଆଣିଦେଇଥାଏ। ତେଣୁ ମୋର କହିବାର କଥା, କେବଳ ନିଜର ମତାମତରେ ସ୍ଥିର ରୁହନ୍ତୁ ନାହିଁ, ମାତ୍ର ଅନ୍ୟ ଲେଖକମାନଙ୍କର ଲେଖା ଯାହାକି ବାଇବଲର ସତ୍ୟତା ଉପରେ ଆଧାରିତ ସେହିସବୁ ପୁସ୍ତକଗୁଡ଼ିକୁ ମଧ୍ୟ ଅଧ୍ୟୟନ କରନ୍ତୁ ଓ ସେଥିସହିତ ବାଇବଲକୁ ଭଲ ଭାବେ ଅଧ୍ୟୟନ କରନ୍ତୁ। ତାହେଲେ ଆପଣ ଆହୁରି ନୂଆ ନୂଆ ତଥ୍ୟ ତହିଁରୁ ଆବିଷ୍କାର କରିପାରିବେ ଓ ଆପଣ ଯେତେ ସେହି ବାକ୍ୟର ଗଭୀରକୁ ଯିବେ ସେତେ ଅଧିକ ତହିଁର ନିଗୁଢ଼ ବିଷୟକୁ ଆପଣ ଜାଣିପାରିବେ। କିନ୍ତୁ ଏଠାରେ ମୁଁ ଆପଣଙ୍କୁ କହିରଖେ ଯେ ଆପଣ ଅନ୍ୟ ବାଇବଲ ବ୍ୟାଖ୍ୟାକାରୀମାନଙ୍କର ପୁସ୍ତକଗୁଡ଼ିକୁ ଅଧ୍ୟୟନ କରିପାରନ୍ତି, ମାତ୍ର ନିଜର ମତାମତ ଦେବାକୁ ଓ ନିଜର ନୂତନ ଚିନ୍ତାଧାରା ପ୍ରକାଶ କରିବାକୁ ଚେଷ୍ଟା କରନ୍ତୁ ଓ ନିଜେ କ'ଣ ତହିଁରୁ ଶିକ୍ଷା କଲେ ତାହା ପ୍ରକାଶ କରନ୍ତୁ। କିନ୍ତୁ ମନେ ରଖନ୍ତୁ, ଏହା ଯେପରି ବାଇବଲର ସତ୍ୟତା ବିରୁଦ୍ଧରେ ମତବ୍ୟକ୍ତ ନ କରେ, କାରଣ ଅନେକ ଏପରି ବ୍ୟାଖ୍ୟାକାରୀମାନେ ବାଇବଲର ସତ୍ୟତାକୁ ଜାଣି ମଧ୍ୟ ଭୁଲ ଶିକ୍ଷା ଦିଅନ୍ତି। ସେମାନେ ନିଜର କାଳ୍ପନିକ ଚିନ୍ତାଧାରା ତହିଁରେ ବ୍ୟକ୍ତ କରି ଈଶ୍ୱରଙ୍କ ବାକ୍ୟର ବିକୃତ ଅର୍ଥ କରନ୍ତି, ଯାହାର କି କୌଣସି ସତ୍ୟାସତ୍ୟ ବା ପ୍ରମାଣ ବାଇବଲ ମଧ୍ୟରୁ ମିଳେ ନାହିଁ। ତେବେ ମୁଁ ଏତିକି କହିପାରେ ଯେ ଆପଣ ବାଇବଲ ସମ୍ବନ୍ଧୀୟ ଅନ୍ୟାନ୍ୟ ପୁସ୍ତକଗୁଡ଼ିକ ବା ବାଇବଲ ବ୍ୟାଖ୍ୟାକାରୀମାନଙ୍କର ସମାଲୋଚନାମୂଳକ ପୁସ୍ତକଗୁଡ଼ିକ ଅଧ୍ୟୟନ କରିପାରନ୍ତି ଓ ଏହା ମଧ୍ୟ ଆପଣଙ୍କୁ ସାହାଯ୍ୟ କରିପାରେ, ମାତ୍ର ମୂଳ ବିଷୟ ହେଉଛି ପବିତ୍ର ବାଇବଲ। ଆପଣ ଯେତେଥର ତାହା ପାଠ କରିବେ ସେତେ ଅଧିକ ନିଗୁଢ଼ ବିଷୟ ଜାଣିପାରିବେ ଓ ଈଶ୍ୱରଙ୍କ ବାକ୍ୟର ସେତେ ଗଭୀରତା ମଧ୍ୟକୁ ପ୍ରବେଶ କରିପାରିବେ। ଓ ଏହି ବାଇବଲ ସମ୍ବନ୍ଧୀୟ ବିଭିନ୍ନ ଲେଖକମାନଙ୍କର ଉପାଦେୟ ପୁସ୍ତକଗୁଡ଼ିକ ମଧ୍ୟ ଆପଣଙ୍କର ଉପକାରରେ ଆସିପାରିବ। ତେବେ ଆପଣ ଯଦି ପାରୁଛନ୍ତି ତାହେଲେ ଭଲ ଭଲ ବାଇବଲ ବ୍ୟାଖ୍ୟାକାରୀମାନଙ୍କର ପୁସ୍ତକଗୁଡ଼ିକ ଅଧ୍ୟୟନ କରନ୍ତୁ କିମ୍ବା ବାଇବଲ ଅଭିଧାନର ପୁସ୍ତକଗୁଡ଼ିକ ପାଠ କରନ୍ତୁ। ଯଦି ନାହିଁ ତାହେଲେ ପବିତ୍ର ବାଇବଲକୁ ଭଲ ଭାବେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଥରକୁ ଦୁଇଥର ତିନିଥର ଚାରିଥର ଯେପର୍ଯ୍ୟନ୍ତ ପାରୁଛନ୍ତି ଅଧ୍ୟୟନ କରନ୍ତୁ ଓ ଏକ ଏକ ଅଂଶକୁ ନେଇ ବା ପର୍ବକୁ ନେଇ ବା ପୁସ୍ତକକୁ ନେଇ ବାରମ୍ବାର ଅଧ୍ୟୟନ କରନ୍ତୁ ଓ ତାହାକୁ ଗଭୀର ଭାବରେ ଚିନ୍ତା କରନ୍ତୁ ଓ ବାଇବଲ ମଧ୍ୟରୁ ତହିଁର ଉତ୍ତର ପାଇବାକୁ ଓ ପ୍ରମାଣ ପାଇବାକୁ ଚେଷ୍ଟା କରନ୍ତୁ, କାରଣ ବାଇବଲ ମଧ୍ୟରେ ଏପରି କୌଣସି ପ୍ରଶ୍ନ ନାହିଁ ଯାହାକି ବାଇବଲ ତହିଁର ଉତ୍ତର ଦେଇ ନପାରେ। ବାଇବଲ ମଧ୍ୟରେ ହିଁ ତହିଁର ଉତ୍ତର ଦେଖିବାକୁ ମିଳିଥାଏ ଓ ବାଇବଲ ହିଁ ତାହା ପ୍ରମାଣିତ କରିଥାଏ। ତେଣୁ ବାଇବଲ ମଧ୍ୟରୁ ଯଦି କୌଣସି ବିଷୟ ଆପଣ ବୁଝିପାରୁନାହାନ୍ତି ବା କୌଣସି ପ୍ରଶ୍ନ ଆପଣଙ୍କ ମନରେ ଉଠେ, ତାହେଲେ ତହିଁର ଉତ୍ତର ଆପଣ ନିଜେ ବାଇବଲରୁ ପାଇବାକୁ ଚେଷ୍ଟା କରନ୍ତୁ। ଯଦି ଆପଣଙ୍କୁ କଷ୍ଟକର ହୁଏ ତାହେଲେ ବାଇବଲ ଅଭିଧାନ ବା ବାଇବଲ ସମାଲୋଚନା ପୁସ୍ତକ ମଧ୍ୟରୁ ତହିଁର ଉତ୍ତର ପାଇବାକୁ ଚେଷ୍ଟା କରନ୍ତୁ। ଯଦି ନାହିଁ ତାହେଲେ ପ୍ରାର୍ଥନାର ସହିତ ତହିଁର ଉତ୍ତର ପବିତ୍ର ଆତ୍ମାଙ୍କଠାରୁ ପାଇବାକୁ ଚେଷ୍ଟା କରନ୍ତୁ, କାରଣ ସେ ହେଉଛନ୍ତି ପ୍ରଧାନ ଶିକ୍ଷକ। ଏହାପରେ ଷଷ୍ଠ ପଦକ୍ଷେପଟି ହେଉଛି ବାଇବଲକୁ ପାଳନ କରିବା, ବା ଆମେ କହିପାରିବା ବାଇବଲର ବାକ୍ୟକୁ ପାଳନ କରିବା ବା ମାନିବା। ତେବେ ଈଶ୍ୱରଙ୍କ ବାକ୍ୟକୁ ବୁଝିବାକୁ ହେଲେ ଓ ଅଧ୍ୟୟନ କରିବାକୁ ହେଲେ ବାଧ୍ୟତା ନିତାନ୍ତ ଆବଶ୍ୟକ। ଯଦି ଆମେ ଈଶ୍ୱରଙ୍କ ବାକ୍ୟ ଅଧ୍ୟୟନ କରୁ ମାତ୍ର ତାହାକୁ ପାଳନ ନ କରୁ, ତାହେଲେ ଆମର ଅଧ୍ୟୟନ ବୃଥା, କାରଣ ଯେପର୍ଯ୍ୟନ୍ତ ଈଶ୍ୱରଙ୍କ ବାକ୍ୟରେ ଆମେ ବିଶ୍ୱାସ ନ କରୁ ଓ ତହିଁର ବାଧ୍ୟ ନ ହେଉ, ସେପର୍ଯ୍ୟନ୍ତ ଈଶ୍ୱରଙ୍କ ଆତ୍ମା ତହିଁର ସତ୍ୟତା ଆମମାନଙ୍କ ନିକଟରେ ପ୍ରକାଶ କରିବେ ନାହିଁ। ଈଶ୍ୱର ଚାହାନ୍ତି ତାହାଙ୍କ ବାକ୍ୟ ପ୍ରତି ଆମର ବାଧ୍ୟତା, ଆଉ ଯେତେବେଳେ ଆମେ ତାହାଙ୍କ ବାକ୍ୟର ବାଧ୍ୟ ହେଉ ଅର୍ଥାତ୍ ତାହାଙ୍କ ବାକ୍ୟ ଅନୁଯାୟୀ ତାହାଙ୍କଠାରେ ବଶ୍ୟତା ସ୍ୱୀକାର କରୁ, ସେତେବେଳେ ସେ ତାହାଙ୍କର ବାକ୍ୟ ମାଧ୍ୟମରେ ସେହି ନୂତନ ସତ୍ୟ ଆମମାନଙ୍କ ନିକଟରେ ପ୍ରକାଶ କରନ୍ତି। ଅବ୍ରାହମଙ୍କ ଜୀବନ ହେଉଛି ସବୁଠାରୁ ଏକ ଜ୍ୱଳନ୍ତ ଉଦାହରଣ। ଈଶ୍ୱର କଲଦୀୟମାନଙ୍କ ଉର ଦେଶରୁ ଅବ୍ରାହମଙ୍କୁ ଆହ୍ୱାନ କଲେ ଏବଂ ଯେତେବେଳେ ସେ ସେହି ପ୍ରତିଜ୍ଞାତ ଦେଶରେ ଥିଲେ ସେତେବେଳେ ପୁନର୍ବାର ଈଶ୍ୱର ତାହାଙ୍କୁ ଆହ୍ୱାନ କଲେ। ମାତ୍ର ଏହାରି ମଧ୍ୟରେ ଅବ୍ରାହମ ଯେତେବେଳେ ଦୁର୍ଭିକ୍ଷ ହେତୁ ମିଶ୍ର ଦେଶକୁ ଚାଲିଯାଇଥିଲେ ସେତେବେଳେ ଈଶ୍ୱର ତାହାଙ୍କୁ କୌଣସି କଥା କହିଲେ ନାହିଁ। ଈଶ୍ୱର ତାଙ୍କ ପ୍ରତି ନୀରବ ରହିଲେ ଯେପର୍ଯ୍ୟନ୍ତ ସେ ସେହି ପ୍ରତିଜ୍ଞାତ କିଣାନ ଦେଶକୁ ଫେରିଆସିନଥିଲେ। କାହିଁକି? ଏହାର କାରଣ ହେଉଛି ବାଧ୍ୟତାର ଅଭାବ। ଈଶ୍ୱର ଅବ୍ରାହମଙ୍କ ପ୍ରତି ଯାହା ପ୍ରକାଶ କରିଥିଲେ ଅବ୍ରାହମ ତାହାକୁ ପାଳନ ନ କରିବା ପର୍ଯ୍ୟନ୍ତ ଈଶ୍ୱର ଅବ୍ରାହମଙ୍କ ପ୍ରତି କୌଣସି ନୂତନ ସତ୍ୟ ପ୍ରକାଶ କରିବାକୁ ଚାହିଁନଥିଲେ। ଠିକ୍ ସେହିପରି ଆମମାନଙ୍କ ଜୀବନରେ ମଧ୍ୟ ଘଟିଥାଏ। ଯେତେବେଳେ ଆମେ ତାହାଙ୍କ ବାକ୍ୟ ପ୍ରତି ବାଧ୍ୟ ହେଉ ସେତେବେଳେ ସେ ତାହାଙ୍କ ବାକ୍ୟର ସତ୍ୟତା ଆମମାନଙ୍କ ନିକଟରେ ପ୍ରକାଶ କରନ୍ତି। ସେ ଆମମାନଙ୍କର ସେହି ଆତ୍ମିକ ଜ୍ଞାନଚକ୍ଷୁ ପ୍ରସନ୍ନ କରନ୍ତି, ଆଉ ଯଦ୍ୱାରା ଆମେ ତାହାଙ୍କ ବାକ୍ୟ ମଧ୍ୟରୁ ନିଗୁଢ଼ ବିଷୟମାନ ଦେଖିପାରୁ। କାରଣ ଆତ୍ମିକ ବିଷୟ ସବୁ ବୁଝିବାକୁ ହେଲେ ପବିତ୍ର ଆତ୍ମାଙ୍କର ସହାୟତା ଆବଶ୍ୟକ, ଓ ତାହା କେବଳ ଆମମାନଙ୍କର ଈଶ୍ୱରଙ୍କ ବାକ୍ୟ ପ୍ରତି ସରଳ ବିଶ୍ୱାସ ଓ ବାଧ୍ୟତା ଦ୍ୱାରା ହିଁ ସଫଳ ହୋଇଥାଏ। ଏପରିକି ଯେଉଁ ସୁସମାଚାର ଆମର ଆତ୍ମାର ଉଦ୍ଧାର ନିମନ୍ତେ ଦିଆଯାଇଅଛି ତାହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବାଧ୍ୟତା। ରୋମିଓ ପତ୍ରରେ ପ୍ରେରିତ ପାଉଲ ଏହି ବାଧ୍ୟତା ଉପରେ ଗୁରୁତ୍ୱ ଦେଇ ଏହିପରି ଉଲ୍ଲେଖ କରନ୍ତି, ଯାହାକି ରୋମିଓ ପ୍ରଥମ ପର୍ବର 5-6 ପଦରେ ଏହିପରି ଲେଖା ଅଛି, ଆଉ ଯେଉଁ ବିଜାତିମାନଙ୍କ ମଧ୍ୟରେ ତୁମେମାନେ ଯୀଶୁଖ୍ରୀଷ୍ଟଙ୍କର ଆହ୍ୱାନ ପ୍ରାପ୍ତ ହୋଇଅଛ ତାହାଙ୍କ ନାମର ଗୌରବ ନିମନ୍ତେ ସେହି ବିଜାତି ସମସ୍ତେ ଯେପରି ବିଶ୍ୱାସ କରି ଆଜ୍ଞାକାରୀ ହୁଅନ୍ତି ଏଥିନିମନ୍ତେ ଆମ୍ଭେମାନେ ତାହାଙ୍କଠାରୁ ଅନୁଗ୍ରହ ଓ ପ୍ରେରିତ ପଦ ପାଇଅଛୁ। କେବଳ ସେତିକି ନୁହେଁ, ସେହି ରୋମିଓ ପତ୍ରର ଶେଷରେ ମଧ୍ୟ ସେ ଏହିପରି ଉଲ୍ଲେଖ କରନ୍ତି, ଯାହାକି 16:26 ପଦରେ ଲେଖା ଅଛି, ମାତ୍ର ଏବେ ବ୍ୟକ୍ତ ହୋଇଅଛି, ପୁଣି ବିଶ୍ୱାସ କରି ଆଜ୍ଞାବହ ହେବା ନିମନ୍ତେ ଅନାଦି ଈଶ୍ୱରଙ୍କ ଆଜ୍ଞାନୁସାରେ ଭାଓବାଦୀମାନଙ୍କ ଶାସ୍ତ୍ର ସାହାଯ୍ୟରେ ସମସ୍ତ ଜାତୀୟ ଲୋକଙ୍କ ନିକଟରେ ଜ୍ଞାତ କରାଯାଇଅଛି। ତେଣୁକରି ଆପଣ ଦେଖନ୍ତୁ, ପାଉଲ ଏହି ପତ୍ରରେ ସୁସମାଚାର ପ୍ରତି ବିଶ୍ୱାସର ବାଧ୍ୟତା ବିଷୟ ନେଇ ଗୁରୁତ୍ୱ ଦିଅନ୍ତି। ବିଶ୍ୱାସ ପ୍ରତି ବାଧ୍ୟତା, ବିଶ୍ୱାସ ଓ ବାଧ୍ୟତା, ଏହି ଦୁଇ ପରସ୍ପର ସହ ସଂଯୁକ୍ତ। ଈଶ୍ୱରଙ୍କ ପ୍ରତି ଯେ ଆମର ବିଶ୍ୱାସ ଅଛି ତାହା ତାହାଙ୍କର ବାକ୍ୟ ପ୍ରତି ଆମର ବାଧ୍ୟତା ଦ୍ୱାରା ପ୍ରମାଣିତ ହୁଏ। ଆଦମ ଓ ହବାଙ୍କ ଜୀବନରେ ତହିଁର ବିପରୀତ ଦେଖାଯାଇଥିଲା। ସେମାନେ ଈଶ୍ୱରଙ୍କ ଆଜ୍ଞାର ଅବାଧ୍ୟ ହେଲେ, ତେଣୁ ଈଶ୍ୱରଙ୍କ ପ୍ରତି ବାଧ୍ୟତା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ। ଯଦି ଆମେ ଈଶ୍ୱରଙ୍କ ବାକ୍ୟର ଅବାଧ୍ୟ ହେଉ ତାହେଲେ ଈଶ୍ୱରଙ୍କ ସହିତ ଆମର ସମ୍ପର୍କ ଛିନ୍ନ ହୁଏ ଓ ଆମେ ଈଶ୍ୱରଙ୍କ ସହଭାଗିତାରୁ ବିଚ୍ଛିନ୍ନ ହେଉ। ଆଜି ଅନେକଙ୍କ ନିମନ୍ତେ ଏହି ପବିତ୍ର ବାଇବଲ ମୂଲ୍ୟହୀନ, କାରଣ ସେମାନେ ଈଶ୍ୱରଙ୍କର ଅବାଧ୍ୟ ହୋଇ ତାହାଙ୍କ ସହଭାଗିତାରୁ ବିଚ୍ଛିନ୍ନ ହୋଇଅଛନ୍ତି। ସେମାନେ ଈଶ୍ୱରଙ୍କ ସହ ସେହି ସମ୍ପର୍କ ସ୍ଥାପନ କରିବାକୁ ଚାହାନ୍ତି ନାହିଁ କି ଈଶ୍ୱରଙ୍କର ବଶ୍ୟତା ସ୍ୱୀକାର କରି ରହିବାକୁ ଚାହାନ୍ତି ନାହିଁ। ସେମାନେ ସେମାନଙ୍କର ଇଚ୍ଛା ଅନୁଯାୟୀ କାର୍ଯ୍ୟ କରିବାକୁ ଚାହାନ୍ତି ଓ ଶୈତାନର ବଶ୍ୟତା ସ୍ୱୀକାର କରନ୍ତି। ତେଣୁକରି ସେମାନେ ଆତ୍ମିକ ଭାବରେ ମୃତ, ସେମାନଙ୍କର ଆତ୍ମିକ ଚକ୍ଷୁ ଅନ୍ଧ ହୋଇଯାଇଛି, ସେମାନଙ୍କ କର୍ଣ୍ଣ ରୁଦ୍ଧ ହୋଇଯାଇଛି। ସେମାନେ ଈଶ୍ୱରଙ୍କ ବାକ୍ୟ ଶୁଣିଲେ ତଥା ଅଧ୍ୟୟନ କଲେ ମଧ୍ୟ ତାହା ସେମାନଙ୍କ ଜୀବନରେ କୌଣସି ପ୍ରଭାବ ପକାଇପାରେ ନା, କାରଣ ସେମାନେ ଶୟତାନର ବଶତା ସ୍ୱୀକାର କରିବା ଦ୍ୱାରା ପବିତ୍ର ଆତ୍ମାଙ୍କର କାର୍ଯ୍ୟକୁ ପ୍ରତିରୋଧ କରନ୍ତି। ତେଣୁକରି ଈଶ୍ୱରଙ୍କ ବାକ୍ୟ ସେମାନଙ୍କ ପ୍ରତି ମୂଲ୍ୟହୀନ, ସେମାନେ ତହିଁର ଗୁରୁତ୍ୱକୁ ଉପଲବ୍ଧି କରିପାରନ୍ତି ନାହିଁ। ଆଜି ଅନେକ ଏହି ବାଇବଲ ଅଧ୍ୟୟନ କରନ୍ତି, ମାତ୍ର ତହିଁର ନିଗୁଢ଼ ବିଷୟ ବୁଝିବାକୁ ସକ୍ଷମ ନୁହନ୍ତି। ଏହାର କାରଣ ହେଉଛି ଯେ ସେମାନେ ସରଳ ବିଶ୍ୱାସରେ ତାହାକୁ ଗ୍ରହଣ କରନ୍ତି ନାହିଁ କି ଈଶ୍ୱରଙ୍କ ବାକ୍ୟର ବଶୀଭୂତ ହୋଇ ରହିବାକୁ ଚାହାନ୍ତି ନାହିଁ। ତେଣୁ ଈଶ୍ୱର ସେମାନଙ୍କର ମନର ଚିନ୍ତାଧାରା ଅନୁଯାୟୀ ସେମାନଙ୍କର ଆତ୍ମିକ ଚକ୍ଷୁକୁ ଅନ୍ଧ କରିଦେଇଅଛନ୍ତି ଓ ସେମାନଙ୍କର ଆତ୍ମିକ କର୍ଣ୍ଣକୁ ମଧ୍ୟ ରୁଦ୍ଧ କରିଦେଇଅଛନ୍ତି, ଯେପରି ସେମାନେ ଦେଖୁ ଦେଖୁ ଦେଖିବେ ନାହିଁ ଓ ଶୁଣୁ ଶୁଣୁ ଶୁଣିବେ ନାହିଁ ଓ ବୁଝୁ ବୁଝୁ ବୁଝିବେ ନାହିଁ। ତେଣୁ ବାଧ୍ୟତା ହେଉଛି ଗୁରୁତ୍ୱପୂର୍ଣ୍ଣ ବିଷୟ, କାରଣ ଲୋକେ ସୁସମାଚାରକୁ ଦେଖନ୍ତି ନାହିଁ, ମାତ୍ର ଆମମାନଙ୍କର ଜୀବନକୁ ଦେଖନ୍ତି। ତେଣୁ ଆମମାନଙ୍କ ଜୀବନ ଦ୍ୱାରା ସୁସମାଚାରର ସତ୍ୟତା ଲୋକମାନଙ୍କ ନିକଟରେ ପ୍ରକାଶିତ ହେବା ଉଚିତ ଓ ଏଥିନିମନ୍ତେ ବାଧ୍ୟତା ଅତି ଗୁରୁତ୍ୱପୂର୍ଣ୍ଣ। ତେଣୁ ଈଶ୍ୱରଙ୍କ ବାକ୍ୟ ପ୍ରତି ବାଧ୍ୟତା କେବଳ ଈଶ୍ୱରଙ୍କ ବାକ୍ୟର ସତ୍ୟତାକୁ ଆମମାନଙ୍କ ନିକଟରେ ପ୍ରକାଶ କରେ ନାହିଁ, ମାତ୍ର ଆମ୍ଭମାନଙ୍କ ଜୀବନ ଦ୍ୱାରା ମଧ୍ୟ ଅନ୍ୟମାନଙ୍କ ନିକଟରେ ପ୍ରକାଶ କରେ। ତେଣୁ ସୁଷମାଚାରର ସତ୍ୟତାକୁ ପ୍ରମାଣିତ କରିବାର ଅର୍ଥ ସୁଷମାଚାରର ଯୋଗ୍ୟ ଆଚରଣ କରିବା। ଏହି ପ୍ରକାରେ ଆମେ ଈଶ୍ୱରଙ୍କ ବାକ୍ୟର ସତ୍ୟତାକୁ ପ୍ରମାଣିତ କରିପାରିବା। ତେଣୁକରି ଦ୍ୱିତୀୟ କରନ୍ଥୀୟ ତିନି ପର୍ବର ଦୁଇ ଓ ତିନି ପଦରେ ଏହିପରି ଲେଖା ଅଛି, ତୁମେମାନେ ତ ଆମ୍ଭମାନଙ୍କ ହୃଦୟରେ ଲିଖିତ ଏବଂ ସମସ୍ତ ଲୋକଙ୍କ ଜ୍ଞାତ ଓ ପଠିତ ଆମ୍ଭମାନଙ୍କ ପତ୍ର ସ୍ୱରୂପ। ପୁଣି ତୁମେମାନେ ଯେ ଆମ୍ଭମାନଙ୍କ ସେବାରେ ଲିଖିତ ଖ୍ରୀଷ୍ଟଙ୍କ ପତ୍ର ସ୍ୱରୂପ ଏହା ପ୍ରକାଶ ପାଉଅଛି, ତାହା କାଳିରେ ଲିଖିତ ନୁହେଁ, ମାତ୍ର ଜୀବନ୍ତ ଈଶ୍ୱରଙ୍କ ଆତ୍ମାଙ୍କ ଦ୍ୱାରା ଲିଖିତ, ପ୍ରସ୍ତର ଫଳକରେ ନୁହେଁ, ମାତ୍ର ମାଂସମୟ ହୃଦୟ ରୂପ ଫଳକରେ। ତେଣୁ ଚିନ୍ତା କରନ୍ତୁ, ଈଶ୍ୱରଙ୍କ ବାକ୍ୟର ବାଧ୍ୟ ହେବା କେତେଦୂର ଗୁରୁତ୍ୱପୂର୍ଣ୍ଣ ବିଷୟ। ତେଣୁ ପ୍ରିୟ ବନ୍ଧୁ, ଯେପର୍ଯ୍ୟନ୍ତ ଆପଣ ଈଶ୍ୱରଙ୍କ ବାକ୍ୟର ବାଧ୍ୟ ହୋଇନାହାନ୍ତି, ସେପର୍ଯ୍ୟନ୍ତ ଆପଣ କେବେ ହେଲେ ତହିଁର ସତ୍ୟତା ଓ ନିଗୁଢ଼ ରହସ୍ୟକୁ ବୁଝିବା ନିମନ୍ତେ ସମର୍ଥ ହୋଇପାରିବେ ନାହିଁ। ତେଣୁ ଆପଣ ଯଦି ପବିତ୍ର ବାଇବଲର ସତ୍ୟତାକୁ ବୁଝିବାକୁ ଚାହାନ୍ତି, ତାହେଲେ କୌଣସି ସନ୍ଦେହ ବା ଯୁକ୍ତିତର୍କ ନ କରି ସରଳ ବିଶ୍ୱାସରେ ସେହି ବାକ୍ୟକୁ ଗ୍ରହଣ କରନ୍ତୁ ଓ ତହିଁର ବାଧ୍ୟ ହୁଅନ୍ତୁ। ତାହେଲେ ଆପଣ ତହିଁର ବାସ୍ତବତା ଓ ନିଗୁଢ଼ ରହସ୍ୟକୁ ବୁଝିବା ନିମନ୍ତେ ସମର୍ଥ ହୋଇପାରିବେ, କିନ୍ତୁ ସନ୍ଦେହ ବା ଯୁକ୍ତିତର୍କ ଦ୍ୱାରା ନୁହେଁ। କାରଣ ଈଶ୍ୱରଙ୍କ ବାକ୍ୟର ସତ୍ୟତାକୁ ଆମେ ନିଜର ଜ୍ଞାନ ଦ୍ୱାରା ବୁଝିପାରିବା ନାହିଁ, କେବଳ ଈଶ୍ୱରଙ୍କ ଆତ୍ମା ହିଁ ତହିଁର ସତ୍ୟ ଆମମାନଙ୍କ ନିକଟରେ ପ୍ରକାଶ କରନ୍ତି। ଏହାପରେ ସପ୍ତମ ପଦକ୍ଷେପ ହେଉଛି ଏହି ବାକ୍ୟକୁ ଅନ୍ୟମାନଙ୍କ ନିକଟରେ ପହଞ୍ଚାଇବା ଆବଶ୍ୟକ। କେବଳ ବାଇବଲ ପଢ଼ିଦେଲେ ବା ଅଧ୍ୟୟନ କଲେ ବା ତହିଁରେ ଧ୍ୟାନ କଲେ ବା ଅନ୍ୟ ବ୍ୟାଖ୍ୟାକାରୀମାନଙ୍କର ସମାଲୋଚନା ପୁସ୍ତକ ଅଧ୍ୟୟନ କରିଦେଲେ ଯଥେଷ୍ଟ ନୁହେଁ, ମାତ୍ର ଏହି ସତ୍ୟକୁ ଅନ୍ୟମାନଙ୍କ ନିକଟରେ ପହଞ୍ଚାଇବା ଉଚିତ। ତାହା ହିଁ ହେଉଛି ବାଇବଲ ଅଧ୍ୟୟନର ଆଉ ଏକ ସଫଳତାର ଦିଗ, ଅର୍ଥାତ୍ ନିଜକୁ ଉଦ୍ଧାର କରିବା ସଙ୍ଗେ ସଙ୍ଗେ ଅନ୍ୟକୁ ଉଦ୍ଧାର କରିବା, ନିଜେ ସେହି ସତ୍ୟ ଜାଣିବା ସଙ୍ଗେ ସଙ୍ଗେ ଅନ୍ୟକୁ ତାହା ଜଣାଇବା। ସେଥିପାଇଁ ପ୍ରଭୁ ଯୀଶୁଖ୍ରୀଷ୍ଟ ନିଜେ ବାକ୍ୟରୂପୀ ଈଶ୍ୱର ହେଲେ ମଧ୍ୟ ମାନବ ଦେହ ଧାରଣ କରି ଏହି ଜଗତକୁ ଆସିଲେ, ଯେପରି ଜଗତ ସେହି ସତ୍ୟ ଓ ଅନୁଗ୍ରହକୁ ଜାଣେ। ସେଥିପାଇଁ ଯୋହନ ଉଲ୍ଲେଖ କରନ୍ତି ଯେ ସେହି ବାକ୍ୟ ଦେହବନ୍ତ ହେଲେ ଓ ଅନୁଗ୍ରହ ଓ ସତ୍ୟରେ ପରିପୂର୍ଣ୍ଣ ହୋଇ ଆମ୍ଭମାନଙ୍କ ମଧ୍ୟରେ ବାସ କଲେ, ଆଉ ସେହି ପ୍ରଭୁ ଯୀଶୁଖ୍ରୀଷ୍ଟ ମଧ୍ୟ କହନ୍ତି, ଯାଅ ସମଗ୍ର ମାନବଜାତି ନିକଟରେ ସୁସମାଚାର ପ୍ରଚାର କର। ତେଣୁ ସୁସମାଚାରର ସତ୍ୟତା କେତେବେଳେ ପ୍ରମାଣିତ ହୁଏ, ଯେତେବେଳେ ଆମେ ସେହି ସୁସମାଚାରକୁ ନିଜେ ଗ୍ରହଣ କରି ଅନ୍ୟମାନଙ୍କ ନିକଟରେ ତାହା ପହଞ୍ଚାଇ ଦେଉ। ହୋଇପାରେ ବାକ୍ୟ ପ୍ରଚାର ମାଧ୍ୟମରେ ବା ନିଜର ଆଦର୍ଶ ଜୀବନ ଦ୍ୱାରା ବା ନିଜର କାର୍ଯ୍ୟ ଦ୍ୱାରା। ଈଶ୍ୱର ଚାହାନ୍ତି ଆମେ ଯେପରି ତାହାଙ୍କ ବାକ୍ୟର ସତ୍ୟତାକୁ ଜାଣି ତାହା ଅନ୍ଧକାରରେ ଥିବା ଲୋକମାନଙ୍କ ନିକଟରେ ପହଞ୍ଚାଉ, ଯେପରି ସେମାନେ ଆମ୍ଭମାନଙ୍କ ଜୀବନ ଦ୍ୱାରା ସେହି ସତ୍ୟ ଜ୍ଞାତ ହୁଅନ୍ତି ଓ ଈଶ୍ୱରଙ୍କର ଅଭିମତ ସଫଳ ହୁଏ। ସେଥିପାଇଁ ଏବ୍ରି ଦଶ ପର୍ବର ପଚିଶ ପଦରେ ଏହିପରି ଲେଖା ଅଛି, ଆଉ କେହି କେହି ଯେପରି ଆମ୍ଭମାନଙ୍କ ମଣ୍ଡଳୀ ଉପାସନା ପରିତ୍ୟାଗ କରିଥାନ୍ତି, ଆମ୍ଭେମାନେ ସେପରି ନ କରୁ, ବରଂ ପରସ୍ପରକୁ ଉତ୍ସାହ ଦେଉ, ବିଶେଷତଃ ଯେତେବେଳେ ତୁମ୍ଭେମାନେ ପ୍ରଭୁଙ୍କ ଦିନ ନିକଟବର୍ତ୍ତୀ ହୋଇ ଆସୁଅଛୁ ବୋଲି ଦେଖୁଅଛ। ଆପଣ ଦେଖନ୍ତୁ, ଈଶ୍ୱର ଆମକୁ ସାକ୍ଷୀ ହେବା ନିମନ୍ତେ କୁହନ୍ତି। ପ୍ରେରିତ ପ୍ରଥମ ପର୍ବର ଆଠ ପଦରେ ପ୍ରଭୁ ଯୀଶୁ କହନ୍ତି, ତୁମ୍ଭେମାନେ ସାକ୍ଷୀ ହେବ। ସେ କହନ୍ତି ନାହିଁ ଯେ ଆମେ ବାଇବଲ ଅଧ୍ୟୟନ କରି ଜଣେ ଜଣେ ବାଇବଲ ବିଦ୍ୱାନ ହେଉ ବା ସେହି ସତ୍ୟତାକୁ କେବଳ ଆମର ଖାତା ମଧ୍ୟରେ ବା ରଚିତ ପୁସ୍ତକରେ ଲେଖି ରଖୁ, ମାତ୍ର ତାହାକୁ ଅନ୍ୟମାନଙ୍କ ନିକଟରେ ପହଞ୍ଚାଉ। ତାହେଲେ ଆମର ବାଇବଲ ଅଧ୍ୟୟନ, ବାଇବଲ ଶିକ୍ଷା ନିମନ୍ତେ ତାଲିମ ନେବା ସାର୍ଥକ ହେବ। ପ୍ରିୟ ବନ୍ଧୁ, ଆଜି ଆମମାନଙ୍କର ବାଇବଲ ଅଧ୍ୟୟନ କିପରି? ଆମେ କେଉଁପରି ମନୋଭାବ ନେଇ ବାଇବଲ ଅଧ୍ୟୟନ କରୁଅଛୁ? କ'ଣ ବାଇବଲକୁ ମିଥ୍ୟା ବୋଲି ପ୍ରମାଣିତ କରିବା ପାଇଁ, ନା ସତ୍ୟ ବୋଲି ପ୍ରମାଣିତ କରିବା ପାଇଁ? ବାଇବଲର ବିଷୟବସ୍ତୁକୁ ଜାଣିବା ପାଇଁ, ନା ତହିଁରୁ କିଛି ଆତ୍ମିକ ଶିକ୍ଷା ଓ ଜ୍ଞାନ ଲାଭ କରିବା ପାଇଁ? କିନ୍ତୁ ଆମେ ଯଦି ଏହି ସାତୋଟି ପଦକ୍ଷେପକୁ ମନ ମଧ୍ୟରେ ରଖି ପବିତ୍ର ବାଇବଲ ଅଧ୍ୟୟନ କରୁ, ତାହେଲେ ଈଶ୍ୱରଙ୍କ ଆତ୍ମା ସେହି ଆତ୍ମିକ ସତ୍ୟତାକୁ ଆମମାନଙ୍କ ନିକଟରେ ପ୍ରକାଶ କରିବେ ଓ ଆମେ ବାସ୍ତବରେ ସତ୍ୟ ଈଶ୍ୱରଙ୍କର ପରିଚୟ ପାଇ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ପାପରୁ ଉଦ୍ଧାର ପାଇପାରିବା ଓ ନିଜକୁ ଉଦ୍ଧାର କରିବା ସଙ୍ଗେ ସଙ୍ଗେ ଅନ୍ୟକୁ ମଧ୍ୟ ଉଦ୍ଧାର କରିପାରିବା। ତେଣୁ ମୋର ଅନୁରୋଧ, ବାଇବଲର ବିଷୟବସ୍ତୁ ଜାଣିବା ନିମନ୍ତେ ବାଇବଲ ଅଧ୍ୟୟନ କରନ୍ତୁ ନାହିଁ, ମାତ୍ର ବାଇବଲକୁ ଈଶ୍ୱରଙ୍କ ବାକ୍ୟ ଜାଣି ତହିଁରୁ କିଛି ଜ୍ଞାନ ଓ ଶିକ୍ଷା ତଥା ଆଧ୍ୟାତ୍ମିକ ଶିକ୍ଷା ଆହରଣ କରିବାର ଉଦ୍ଦେଶ୍ୟ ରଖି ତାହା ଅଧ୍ୟୟନ କରନ୍ତୁ ଓ ତାହାକୁ ନିଜର କାର୍ଯ୍ୟରେ ପ୍ରତିଫଳିତ କରିବାକୁ ଚେଷ୍ଟା କରନ୍ତୁ। ତାହେଲେ ଆପଣ ତହିଁର ବାସ୍ତବ ସତ୍ୟତାକୁ ଓ ନିଗୁଢ଼ ରହସ୍ୟକୁ ବୁଝିବା ନିମନ୍ତେ ସମର୍ଥ ହୋଇପାରିବେ ଓ ନିଜକୁ ବିନାଶରୁ ଉଦ୍ଧାର କରିବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କୁ ମଧ୍ୟ ବିନାଶରୁ ଉଦ୍ଧାର କରିବା ନିମନ୍ତେ ସମର୍ଥ ହୋଇପାରିବେ। କେବଳ ସେତିକି ନୁହେଁ, ଈଶ୍ୱରଙ୍କ ବାକ୍ୟର ସତ୍ୟତାକୁ ଆପଣ ଅନ୍ୟମାନଙ୍କ ନିକଟରେ ପ୍ରମାଣିତ କରିପାରିବେ। ତେଣୁ ଆସୁ, ଈଶ୍ୱରଙ୍କର ବାକ୍ୟ ଅଧ୍ୟୟନ କରିବା ସଙ୍ଗେ ସଙ୍ଗେ ଈଶ୍ୱରଙ୍କର ମହତ ଅଭିମତକୁ ବୁଝିବା ନିମନ୍ତେ ଚେଷ୍ଟା କରୁ, ଆଉ ସେହି ବାକ୍ୟ ଅନୁଯାୟୀ ନିଜ ନିଜର ଜୀବନକୁ ସଂଶୋଧିତ କରି ନିଜର ଜୀବନକୁ ବିନାଶରୁ ରକ୍ଷା କରିବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କର ଜୀବନକୁ ମଧ୍ୟ ବିନାଶରୁ ରକ୍ଷା କରୁ। ପ୍ରଭୁ ପ୍ରତ୍ୟେକଙ୍କୁ ଏହି ସଂକ୍ଷିପ୍ତ ଆଲୋଚନା ମଧ୍ୟ ଦେଇ ଆଶୀର୍ବାଦ କରନ୍ତୁ।
ପ୍ରିୟ ଶ୍ରୋତା ବନ୍ଧୁ, ଆମର କାର୍ଯ୍ୟକ୍ରମଟି ଶୁଣିଥିବାରୁ ଆପଣଙ୍କୁ ଅଶେଷ ଧନ୍ୟବାଦ। ପ୍ରକୃତ ମାନସିକ ଶାନ୍ତି ପାଇବା ନିମନ୍ତେ ଏହି ବେତାର କାର୍ଯ୍ୟକ୍ରମଟି ନିୟମିତ ଶୁଣନ୍ତୁ ଓ ପ୍ରଭୁ ଯୀଶୁଙ୍କ ବିଷୟରେ ଅଧିକ ଜାଣିବାର ଆଗ୍ରହ ଥିଲେ ଆମ ସହ ପତ୍ର ମାଧ୍ୟମରେ ଯୋଗାଯୋଗ କରନ୍ତୁ। ଆମର ଠିକଣାଟି ହେଲା ପଥ ପ୍ରଦର୍ଶିକା ବିଶ୍ୱବାଣୀ, ପୋଷ୍ଟବକ୍ସ ନମ୍ବର 33, ଭୁବନେଶ୍ୱର 751001। ଠିକଣାଟି ଆଉ ଥରେ ଶୁଣନ୍ତୁ, ପଥ ପ୍ରଦର୍ଶିକା ବିଶ୍ୱବାଣୀ, ପୋଷ୍ଟବକ୍ସ ନମ୍ବର 33, ଭୁବନେଶ୍ୱର 751001। ତେବେ ଆଜି ପାଇଁ ବିଦାୟ ଦିଅନ୍ତୁ। ନମସ୍କାର।